ଗତକାଲି ଏଇ ଶ୍ଳୋକ ଆମେ ଗୋଟେ ଆବୃତ୍ତି କରିଥିଲେ, ସମୟ ଅଭାବରେ ଆମେ କହିପାରିନଥିଲେ। ଆଜି ସେଇ ଶ୍ଳୋକରୁ ଆରମ୍ଭ କରିବା କଥା। ଏ କୌମଣ୍ଡ ଲୀଳା ଭଗବାନଙ୍କର 6 ବର୍ଷର ଲୀଳା ଆରମ୍ଭ ହେଇଛି। ଭଗବାନଙ୍କର ଲୀଳା ଅନନ୍ତ ଲୀଳା ରହିଛି ଭଗବାନଙ୍କର। ତେଣୁ ଯେଉଁମାନେ ସେ ଲୀଳାରେ ଅଂଶଗ୍ରହଣ କରିଥିଲେ ସେମାନେ ତ ଭାଗ୍ୟବାନ, ଆମେ ମଧ୍ୟ ସେଇ ଲୀଳାକୁ ସ୍ମରଣ କରି ଆମେ ମଧ୍ୟ ଭାଗ୍ୟବାନ। ଭଗବାନ ଆମକୁ ସୁଯୋଗ ପ୍ରଦାନ କଲେ ତାଙ୍କ ଲୀଳାକୁ କହିବା ପାଇଁ, ଶୁଣିବା ପାଇଁ, ସ୍ମରଣ କରିବା ପାଇଁ ଏଭଳି ଭାବରେ। ତେଣୁ ଏ ଶ୍ଳୋକଟି କୁହାଯାଉଛି, ତନ୍ମଞ୍ଜୁଗୋଶାଳୀ ମୃଗଦ୍ୱିଜାକୁଳମ୍ ମହନ୍ ମନ ପ୍ରକ୍ଷେପୟ ସରସ୍ୱତା ବାଦେନ ଦୁଷ୍ଟଂ ଶତପତ୍ର ଗନ୍ଧିନା ନିରୀକ୍ଷରନ୍ତୁ ଭଗବାନ ମନୋଦେ। ଭଗବାନଙ୍କର ମନ ହେଲା ସେସବୁକୁ ଉପଭୋଗ କରିବା ପାଇଁ। ଭଗବାନ ହେଉଛନ୍ତି ପ୍ରକୃତ ଉପଭୋଗକାରୀ, କିନ୍ତୁ ଭୌତିକ ଜଗତର ବସ୍ତୁକୁ ସେ ଉପଭୋଗ କରନ୍ତି ନାହିଁ। ସେ ହେଉଛନ୍ତି ଚିତ୍ ବସ୍ତୁ, ତାଙ୍କ ଚିତ୍ ବସ୍ତୁ ଦରକାର, ଭୌତିକ ବସ୍ତୁ ସେ ଉପଭୋଗ କରିପାରିବେ ନାହିଁ। ତେଣୁ ଏ ଯେଉଁ ରହିଛନ୍ତି ବୃନ୍ଦାବନର ଯେଉଁ ପରିବେଶ ରହିଛନ୍ତି, ଇଏ ହେଉଛି ସବୁ ଦିବ୍ୟ, ସବୁକିଛି ଦିବ୍ୟ। ତେଣୁ ତାଙ୍କର ସେଇ ବୃନ୍ଦାବନର ଅରଣ୍ୟରେ ଗୋପାଳନ କରିବା ସହିତ ଖେଳାଖେଳି କରିବେ, ଏସବୁ କରିବେ, ଫୁଲ ଫଳ ଏସବୁ ଉପଭୋଗ କରିବେ। ଏଇଭଳି ଭାବରେ ଭଗବାନଙ୍କର ଆନନ୍ଦ ଆସିଗଲା, ଆନନ୍ଦମାନଙ୍କର ଆନନ୍ଦ ପ୍ରଦାନ କଲେ ବୃନ୍ଦାବନ। ଏଇ ଯେଉଁ ରହିଛନ୍ତି ବନ ବୃନ୍ଦାବନ, ତେଣୁ କିଭଳି ଭାବରେ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି ବୃନ୍ଦାବନ, ଏହି ଶ୍ଳୋକରେ କୁହାଯାଏ। ତନ୍ ମଞ୍ଜୁଘୋଷ ମୃଗଦ୍ୱିଜକୁଳ, ତନ୍ ମଞ୍ଜୁଘୋଷାଳୀ ମୃଗଦ୍ୱିଜାକୁଳ, ସେ ଯେଉଁ ବୃନ୍ଦାବନ ପ୍ରବେଶ କରୁଛନ୍ତି, ବହୁତ ସୁନ୍ଦର ଶବ୍ଦ ଆସୁଛି, ମଞ୍ଜୁଘୋଷ ଶବ୍ଦ। ସମସ୍ତେ ସକାଳୁ ଉଠିକି ରାତି ପର୍ଯ୍ୟନ୍ତ ଫିଲ୍ମ ଗୀତ ଶୁଣୁଛନ୍ତି, ତାଙ୍କୁ ମଞ୍ଜୁଘୋଷ ସେଇଟା ଲାଗୁଛି। ଫିଲ୍ମ ଗୀତ ଶୁଣିକିରି ସେମାନେ ନାଚକୁ ଯିବେ, ତାପରେ କେତେ କ'ଣ ପ୍ରାଇଜ୍ ଦିଆଯାଉଛି, କେତେ କ'ଣ ସବୁ ରହିଛି, କେତେ କ'ଣ ସବୁ ତାଙ୍କୁ ସମ୍ମାନ ଦିଆଯାଉଛି, କେତେ କ'ଣ ହେଉଛି। କିନ୍ତୁ ଇଏ ଯେଉଁ ମଞ୍ଜୁଘୋଷ ଶବ୍ଦ ଯେଉଁ ହେଉଛି କ'ଣ, ସିଏ ନା ଅଳି ମୃଗ ଦ୍ୱିଜ ଆକୁଳ, ଯେଉଁ ରହିଛନ୍ତି ଅଳି କହିଲେ ଯେଉଁ ଭ୍ରମରମାନେ ବୋଲୁଥିବେ, ଏମିତି ବୋଲୁଥିବେ, ଏମାନେ ସାଧାରଣ ଅଳି ନୁହନ୍ତି, ଏମାନେ ସାଧାରଣ ଭଗବାନ ନୁହନ୍ତି, ଏମାନେ ସବୁ ଭଗବତୀ ମୁଖ୍ୟା, ଭଗବାନଙ୍କର ମୁଖ୍ୟ ସେବକ, ସେମାନେ ମୁଖ୍ୟ ଭକ୍ତ ସବୁ ନାରଦ ଇତ୍ୟାଦି, ଏ ସାମାନ୍ୟ ଭ୍ରମର ନୁହନ୍ତି, ଏପର ବର୍ଣ୍ଣନା କରାଯିବ। ଅଳି ମୃଗ ବିଭିନ୍ନ ପଶୁମାନେ ସବୁ ରହିଛନ୍ତି, ହରିଣ ଇତ୍ୟାଦି ବିଭିନ୍ନ ପଶୁମାନେ, ଏବଂ ଦ୍ୱିଜ କହିଲେ ପକ୍ଷୀମାନଙ୍କର 10 ଲକ୍ଷ ପକ୍ଷୀ ଅଛନ୍ତି, 20 ଲକ୍ଷ ପଶୁ ରହିଛନ୍ତି, କେତେ ପଶୁ 30 ଲକ୍ଷ ଆଣେ, 30 ଲକ୍ଷ ପଶୁ ରହିଛନ୍ତି। ଏମାନଙ୍କର ବିଭିନ୍ନ ପଶୁଙ୍କର ବିଭିନ୍ନ ଶବ୍ଦର ସ୍ୱର ରହିଛି, ମନୁଷ୍ୟମାନଙ୍କର ମଧ୍ୟ ସ୍ୱର ତଫାତ ରହିଛି, ଆଉ ଯାହା ବି ମନୁଷ୍ୟମାନଙ୍କର ସେ ଅଲଗା ପ୍ରକାର ହିସାବ, କିନ୍ତୁ ପଶୁ ଯେଉଁ ରହିଛନ୍ତି 20 ଲକ୍ଷ ପ୍ରକାର ପଶୁ, 4 ଲକ୍ଷ ପ୍ରକାର ମନୁଷ୍ୟ ରହିଛନ୍ତି, 4 ଲକ୍ଷ ପ୍ରକାର ମନୁଷ୍ୟ ଭିତରେ ଯେଉଁ ରହିଛନ୍ତି ମନୁଷ୍ୟ ଶବ୍ଦ ଆମେ ଡିଷ୍ଟିଙ୍କ୍ଟ ଆମେ ଜାଣିପାରୁଛୁ, କାରଣ ସେ କ'ଣ କହୁଛନ୍ତି କ'ଣ ଆମେ ଓଡ଼ିଆ ବୁଝିପାରିବା, ଇଂଲିଶ ବୁଝିପାରିବା, କିଏ ଇଂଲିଶ ବୁଝିଲେ ଓଡ଼ିଆ ବୁଝିପାରିବ ନାହିଁ, କିଏ ଇଂଲିଶ ଓଡ଼ିଆ ବୁଝିଲେ ହିନ୍ଦୀ ବୁଝିପାରିବନି, ଏଇଗୁଡ଼ିକ ମାନେ କେତେ ଭାଷା ରହିଛି, ମନୁଷ୍ୟମାନଙ୍କୁ କେତେ ଭାଷା ରହିଛି, ଆମ ଓଡ଼ିଶାରେ କେତେ ଭାଷା ରହିଛି, ସମ୍ବଲପୁରୀ ଭାଷା ଯଦି କିଏ କହିବେ ଆମେ ବୁଝିପାରିବୁ ନାହିଁ। ଏଇଭଳି ଭାବରେ ମନୁଷ୍ୟମାନଙ୍କର ମଧ୍ୟ କେତେ ପ୍ରକାର ଭାଷା ରହିଛି, ଆଉ ପଶୁମାନଙ୍କର ସେଭଳି ଭାବରେ ଭାଷା ରହିଛି, ପକ୍ଷୀମାନଙ୍କ ଭାଷା ରହିଛି, ଏଇ ଭ୍ରମରମାନଙ୍କ ମଧ୍ୟ ଭାଷା ରହିଛି। ତେଣୁ ଇଏ ଯେଉଁ ସ୍ୱର ଆସୁଛି ବହୁତ ମଞ୍ଜୁଘୋଷ, ବହୁତ ଆନନ୍ଦ ପ୍ରଦାନ, ଭଗବାନ ବହୁତ ଆନନ୍ଦିତ ହେଉଛନ୍ତି। ଆମେ ଯାହା କରୁ ଯଦି ଭଗବାନଙ୍କୁ ସନ୍ତୋଷ ବିଧାନ କରାଗଲା ଆମ ଜୀବନ ସାର୍ଥକ ହୋଇଗଲା। ଏ ଶ୍ଳୋକଟି ଅଛନ୍ତି ଯେ ଅତପୁମ୍ଭୀ ଦ୍ୱିଜ ଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗସ୍ୟ ସ୍ୱନୁଷ୍ଠିତ ସୁଧର୍ମସ୍ୟ ସଂସିଦ୍ଧି ହେତୁଷଣମ୍। ଆମେ ଯେଉଁ କାର୍ଯ୍ୟ କରୁଛେ ଏ କାର୍ଯ୍ୟରେ ସିଦ୍ଧି ଲାଭ କଲେ ବୋଲି କେମିତି ପାଇବା ଜାଣିବା ନା, ହରିତୋଷଣମ୍, ଭଗବାନ ଯଦି ସନ୍ତୁଷ୍ଟ ହୋଇଗଲେ ତାହେଲେ ଆମ କାର୍ଯ୍ୟରେ ବା ଯାହା ସବୁ କରୁଛେ ସେଠି ସିଦ୍ଧି ପ୍ରାପ୍ତ ହୋଇଗଲେ। ତେଣୁ ଭଗବାନ କେମିତି ଆମେ ଜାଣିବା ଭଗବାନ ସନ୍ତୋଷ ହେଲେ କି ନାହିଁ ନା, ଗୁରୁଦେବ ଗୁରୁଦେବ ନିର୍ଦ୍ଦେଶ ଦେଇଛନ୍ତି ତୁମେ ଏଇଭଳି ଭାବରେ କରିବ, ସକାଳ 4:30ରେ ଉଠିବ, ମଙ୍ଗଳ ଆଳତି ଆଟେଣ୍ଡ କରିବ। ମଙ୍ଗଳ ଆଳତି ଆଟେଣ୍ଡ କଲେ ଆମେ ଗୁରୁଦେବଙ୍କୁ ସନ୍ତୁଷ୍ଟ କଲେ ଯେ ସେ ପ୍ରସାଦ ଆଭ୍ୟ ପ୍ରସାଦ, ଗୁରୁଦେବଙ୍କ ନିର୍ଦ୍ଦେଶ ରହିଛି ଆମେ ସେ ଅନୁସାରେ କଲେ ଭଗବାନ ସନ୍ତୁଷ୍ଟ ହେବେ, ଏ ଶାସ୍ତ୍ରରେ କୁହାଯାଇଛି, ଏଥିରେ କୌଣସି ଡାଉଟ୍ କରିବାର ଆବଶ୍ୟକତା ନାହିଁ। ତେଣୁ ଯାହା ଏଇଭଳି ଭାବରେ ଯେଉଁ ରହିଛି ବୃନ୍ଦାବନର ଯେଉଁ ଭ୍ରମରମାନେ ପଶୁମାନେ ପକ୍ଷୀମାନେ ଯେଉଁ ନାଦ କରୁଛନ୍ତି, ଯେଉଁ ତାଙ୍କର ଶବ୍ଦ ବ୍ୟବହାର କରୁଛନ୍ତି, ତାଙ୍କର ସ୍ୱରରେ କଥା କହୁଛନ୍ତି ବା ଗୀତ ଗାଉଛନ୍ତି, ଯାହା ବି ହଉ ଏସବୁ ଯେଉଁ ରହିଛି ମଞ୍ଜୁଘୋଷ, ଏଇଟା କର୍ଣ୍ଣକୁ ଆନନ୍ଦ ପ୍ରଦାନ କରୁଛି, ଭଗବାନଙ୍କର କର୍ଣ୍ଣ ଆନନ୍ଦିତ ହେଇଯାଉଛନ୍ତି, ଭଗବାନଙ୍କର କର୍ଣ୍ଣରେ ଯେ ଶୁଣନ୍ତି ଆଉ ଆଖିରେ ଶୁଣିପାରିବେ ନାହିଁ ତା ନୁହଁ, ଭଗବାନ ହେଉଛନ୍ତି ଅଲଗା ବସ୍ତୁ। ଅଙ୍ଗା ନିଜସ୍ୟ ସକାଳେ ଇନ୍ଦ୍ରିୟ ବୃତ୍ତିମନ୍ତି ପଶ୍ୟନ୍ତି ପାଆନ୍ତି କଳୟନ୍ତି ଚିରଂ ଜଗାନ୍ତି ଆନନ୍ଦ ଚିନ୍ମୟ ସଦୁ ଜଳ ବିଗ୍ରହସ୍ୟ ଗୋବିନ୍ଦ ଆଦି ପୁରୁଷଂ ତମହଂ ଭଜାମି। ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ, ସର୍ପ କେଉଁଥିରେ ଶୁଣେ, ସର୍ପ କେଉଁଥିରେ ଶୁଣେ, ସର୍ପ ସର୍ପ କେତେ ରହିଛି ନା ଶୁଣୁଛି, ତାର କାନ ନାହିଁ କିନ୍ତୁ ଚକ୍ଷୁରେ ସେ ଶୁଣେ, ସେଥିପାଇଁ ଚକ୍ଷୁଶ୍ରବା ବୋଲି କୁହାଯାଏ, ସର୍ପ ହେଉଛି ଚକ୍ଷୁଶ୍ରବା। ତେଣୁ ସମସ୍ତଙ୍କର ଏଇସବୁ 5ଟି ଇନ୍ଦ୍ରିୟ ରହିଛି, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କର ରହିଛି, କାହାର କେଉଁ ଇନ୍ଦ୍ରିୟଟା ପ୍ରବଳ ରହିଛି। ତେଣୁ ଏ ସର୍ପର ସର୍ପର କାନ ନାହିଁ କିନ୍ତୁ ସେ ଚକ୍ଷୁ ମାଧ୍ୟମରେ ଶୁଣେ, ସେଥିପାଇଁ ସର୍ପର ଗୋଟେ ନାମ ହେଉଛି ଚକ୍ଷୁଶ୍ରବା, ଚକ୍ଷୁରେ ସେ ଦେଖେ ଏବଂ ଶୁଣେ। ଆଉ ଯଦି ଚକ୍ଷୁରେ ସେ ଶୁଣିପାରୁଛି ଭଗବାନ କ'ଣ ଶୁଣିପାରିବେ ନାହିଁ। ଏଇଭଳି ଭାବରେ ଭଗବାନ ଯାହା ହେଉ ଆମେ ଜାଣିବା ପାଇଁ କର୍ଣ୍ଣକୁ ଭଗବାନଙ୍କର ଶ୍ରବଣ ଇନ୍ଦ୍ରିୟକୁ ଭଗବାନ ଆନନ୍ଦ ପ୍ରଦାନ କରୁଛନ୍ତି। ଏଇ ଯେଉଁ ଘୋଷ ମଞ୍ଜୁ ଘୋଷ ସେହିଭଳି ଭାବରେ ମନ ମନ ପ୍ରକ୍ଷେପ ସରସ୍ୱତା, ସରସ୍ୱତା ଯେଉଁ ରହିଛନ୍ତି ନଦୀ ପୁଷ୍କରିଣୀ ଇତ୍ୟାଦି ସବୁ ରହିଛନ୍ତି, ତେଣୁ ଏସବୁ ଜଳ ସବୁ ଯେଉଁ ରହିଛି ଜଳଟା ମହନ ମନ, ମହତ୍ ବ୍ୟକ୍ତିଙ୍କର ମନ, ଆମର ମନ ଭିତରେ ତଫାତ୍ ହେଉଛି ଏଇଟା, ଆମର ମନରେ ସବୁ ପ୍ରକାର ଆବିଳତା ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି, କିନ୍ତୁ ମହତ୍ ବ୍ୟକ୍ତିଙ୍କର ମନ ଏଥିରୁ ମୁକ୍ତ, ଶୁଦ୍ଧ ମନ। ତେଣୁ ଶରଦ ଦାସ ଗୋଟେ ଗୀତ ରହିଛି ନା ଇଏରେ ସାଧୁ ଜାତ ସତ୍ ଏଇ ରହିଛି, ଏଇ ଯେଉଁ ଦଶମ ସ୍କନ୍ଧ ସଧ୍ୟାୟରେ। ତେଣୁ ଏଇ ଜଳ ସ୍ୱଚ୍ଛ ଜଳକୁ ମହତ୍ ବ୍ୟକ୍ତିଙ୍କର ମନ ସହିତ ତୁଳନା କରାଯାଇଛି, ତେଣୁ ଏ ଜଳଟା ଆମେ ଆସ୍ୱାଦନ କରିବା ଜୁହା ମାଧ୍ୟମରେ, ତେଣୁ ଜୁହାକୁ ହିଁ ଆନନ୍ଦ ପ୍ରଦାନ କରୁଛି ରସ, ରସନେନ୍ଦ୍ରିୟ, ରସନେନ୍ଦ୍ରିୟଟା ଆନନ୍ଦିତ ହେଉଛି। ତେଣୁ ପ୍ରକ୍ଷେପ ସରସ୍ୱତା, ପ୍ରକ୍ଷେପରେ ସଦୃଶ, କହିବାକୁ ହେଲେ ଜଳ। ତେଣୁ ବାତେନ ଜୁଷ୍ଟଂ ଶତପତ୍ର ଗନ୍ଧିନା, ବାତ ଯେଉଁ ଆସୁଛି, ପବନ ଯେଉଁ ଆସୁଛି, ଏ ଶତପତ୍ର ଗନ୍ଧିନା, ସେ ଯେଉଁ ନଦୀମାନଙ୍କରେ, ପୁଷ୍କରିଣୀମାନଙ୍କରେ ସବୁ ସୁନ୍ଦର ସୁନ୍ଦର ପଦ୍ମ ସବୁ ଫୁଟିଛି, ଏବଂ କୁସୁମାଙ୍କର ବନ ବୋଲି କୁହାଗଲା ନା, ତେଣୁ ଏଇ ଯେଉଁ ପୁଷ୍ପ ସବୁ ହୋଇଛି ବହୁତ ସୁବାସିତ ହେଉଛି। ଆମେ ମଧ୍ୟ ରଘୁନନ୍ଦ ଧାମ ସବୁବେଳେ ଆସିଗଲେ ସେଠି ସବୁ ପାରିଜାତ ପୁଷ୍ପରେ ବହୁତ ସୁବାସ ଆସେ, ସବୁ ସୁବାସ। ଏଇଟା ନାସିକାକୁ ଆନନ୍ଦ ପ୍ରଦାନ କରେ, ଘ୍ରାଣେନ୍ଦ୍ରିୟକୁ ଆନନ୍ଦ ପ୍ରଦାନ କରୁଛି। ବାତେନ ଦୁଷ୍ଟଂ ଶତପତ୍ର ଗନ୍ଧିନା, ଏ ଯେଉଁ ବାତ ପବନ ଯେଉଁ ଆସୁଛି, ଇଏ ଯେଉଁ ରହିଛି ସୁବାସ, ଯେଉଁ ଶତପତ୍ର ଗନ୍ଧିନା ଗନ୍ଧ ଯେଉଁ ରହିଛି, ସୁବାସ ଯେଉଁ ରହିଛି, ଇଏ ନାସିକାକୁ ଆନନ୍ଦ ପ୍ରଦାନ କରୁଛି। ଏବଂ ବାତେନ ଦୁଷ୍ଟ, ସେ ଯେଉଁ ବାତ ବା ପବନ ଯେଉଁ ରହିଛି, ଏ ପବନ ମଧ୍ୟ ଶରୀରକୁ ଆନନ୍ଦ ପ୍ରଦାନ କରୁଛି। ମନ୍ଦ ପବନ, ମନ୍ଦ ମାନେ ଧୀର ଧୀର ସମୀରେ ଯମୁନା ତୀରେ ବସତି ବନେଇ ବନମାଳ, ବନମାଳୀ, ଏଇ ଯେଉଁ ଜୟଦେବଙ୍କର ସଙ୍ଗୀତ ରହିଛି, ଧୀର ସମୀର, ସମୀର ପବନଟା ଧୀର ବୋହୁଥିବ, ଶୀତଳ ପବନ ହୋଇଥିବ ଆଉ ସୁଗନ୍ଧିତ ହୋଇଥିବ, ଏ ଶରୀର ଯେଉଁ ରହିଛି ତ୍ୱକ୍ ତ୍ୱକ୍ ଇନ୍ଦ୍ରକୁ ଆନନ୍ଦ ପ୍ରଦାନ କରିବ। ଆଉ ନିରୀକ୍ଷରନ୍ତୁ ଭଗବାନ ମନଂ ଦଧେ, ତେଣୁ ଏହିଭଳି ଭାବରେ ଭଗବାନ ନିରୀକ୍ଷଣ କରୁଛନ୍ତି, ନିରୀକ୍ଷ ନିତରାଙ୍ଗ ନିରୀକ୍ଷଣ କରୁଛନ୍ତି। ରନ୍ତୁ ଭଗବାନଙ୍କ ଇଚ୍ଛା ହେଉଛି ଏଥିରେ କ୍ରୀଡ଼ା କରିବେ, ରନ୍ତୁ ରନ୍ତୁ କହିଲେ ଆନନ୍ଦ ଉପଭୋଗ କରିବେ। ଏହିଭଳି ଭାବରେ ବହୁତ ସୁନ୍ଦର ପରିବେଶ ରହିଛି, ସବୁ ଲେଖିବା ଆମର ସମ୍ବଲପୁର ଇତ୍ୟାଦିରେ ବେଶୀ ସେମିତି ନାହିଁ, ସବୁ ରହିଛି। ଆଜିକାଲି ତ କରୋନା ହୋଇଯାଇଛି, ସବୁ ପ୍ରକାର ଇଏ ସବୁ ପାର୍କ ରହିଛି, ପାର୍କରେ ଏତେ ସୁନ୍ଦର ପରିବେଶ ରହିଛି, ସବୁ ଲୋକମାନେ ଆସି ପହଞ୍ଚି ଯାଉଛନ୍ତି ସେ ଯେଉଁ ସୁନ୍ଦର ପରିବେଶକୁ ଉପଭୋଗ କରିବା ପାଇଁ। ପାର୍କ ଏହିଭଳି ଭାବରେ ବହୁତ ସୁନ୍ଦର ସୁନ୍ଦର ରହିଛି, ନନ୍ଦନକାନନ ସବୁ ରହିଛି ସ୍ୱର୍ଗରେ, ନନ୍ଦନକାନନ ବିଭିନ୍ନ ପ୍ରକାର ଉପବନ ସବୁ ରହିଛି, ଏସବୁ ବର୍ଣ୍ଣନା କରାଯାଇଛି, ବିଭିନ୍ନ ପ୍ରକାର ଏସବୁ ରହିଛି, ବହୁତ ସୁନ୍ଦର ଦେଖିବା ପାଇଁ, ସେମିତି ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଯାଉଛନ୍ତି ସେ ଏସବୁ ରହିଛନ୍ତି, ନନ୍ଦନକାନନ ଇତ୍ୟାଦି ବହୁତ ସୁନ୍ଦର ସୁନ୍ଦର ବନ ରହିଛି, ଉନ୍ନତ ଲୋକମାନଙ୍କରେ ଏସବୁ ରହିଛି। ତେଣୁ ଏଠି ଭଗବାନ ବୃନ୍ଦାବନଙ୍କ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଭଗବାନଙ୍କ ମନ ହେଲା, ମନ ହେଉଛି ଭଗବାନ ମନ ଏଥିରେ ଆନନ୍ଦିତ ହୋଇଯାଉଛନ୍ତି ଭଗବାନ। ତେଣୁ ଏଠି କୁହାଯାଉଛି ଶ୍ରୀକୃଷ୍ଣ ଦେଖିଲେ ଯେ ବୃନ୍ଦାବନର ଅରଣ୍ୟ ସମସ୍ତ ପଞ୍ଚଇନ୍ଦ୍ରିୟକୁ ଆନନ୍ଦିତ ହେଉଥିଲା, ପାଞ୍ଚଟା ଯାକ ଇନ୍ଦ୍ରିୟ ଆନନ୍ଦିତ ହେଉଥିଲେ। କିଭଳି ଭାବରେ ଭ୍ରମର ପଶୁପକ୍ଷୀମାନଙ୍କର ମଧୁର ଧ୍ୱନି କାନକୁ ମଧୁର ଆନନ୍ଦ ବହି ଆଣୁଥିଲା, ସ୍ୱଚ୍ଛ ସରୋବର ଶୀତଳ ଆର୍ଦ୍ରତା ପବନରେ ଭାସି ଭାସି ସମସ୍ତ ବନସାରା ବିଶ୍ୱସ୍ତ ଭାବରେ ଭଗବାନଙ୍କ ସେବାରେ ରତ ଥିଲା, ଏବଂ ଏହିପରି ଭାବରେ ସ୍ପର୍ଶେନ୍ଦ୍ରିୟମାନଙ୍କୁ ଆନନ୍ଦ ଦାନ କରୁଥିଲା। ବାୟୁର ମଧୁରତାରେ ରସନେନ୍ଦ୍ରିୟ ମଧ୍ୟ ସତେଜ ହୋଇ ଉଠୁଥିଲା, ବାୟୁର ମଧୁରତାରେ ରସେନ୍ଦ୍ରିୟ କ'ଣ ସତେଜ ହେବ, ଯେଉଁ ଜଳର ମଧୁରତାରେ ରସେନ୍ଦ୍ରିୟ ଇଏ ହେବ, ବାୟୁ ରହୁଛି ମନ୍ଦ ବାୟୁରେ ଯେଉଁ ଚର୍ମ ରହିଛି ତ୍ୱକ୍ ଇଏ ଆନନ୍ଦିତ ହୋଇଯାଉଥିଲା, ପଦ୍ମ ଫୁଲର ସୌରଭ ନାସରନ୍ଦ୍ରର ଆନନ୍ଦ ବିଧାନ କରୁଥିଲା, ଆଉ ସମଗ୍ର ବଣଟି ସ୍ୱର୍ଗୀୟ ସୌନ୍ଦର୍ଯ୍ୟରେ ସମୃଦ୍ଧ ହୋଇ ଉଠି ଦୁଇ ନୟନକୁ ଚିନ୍ମା ଆନନ୍ଦ ଦାନ କରୁଥିଲା। ଇଏ ଚକ୍ଷୁର ଆନନ୍ଦ, ଏହିଭଳି ଭାବେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି। ତେଣୁ ଏ ଶ୍ଳୋକରେ ଆଉ କ'ଣ କ'ଣ ଅଛି, ସନାତନ ଗୋସ୍ୱାମୀ କହୁଛନ୍ତି ଜୁଷ୍ଟଂ ଯେଉଁ ରହିଛି, ଜୁଷ୍ଟଂ କହିଲେ ସେବିତମ, ବାତନ ଜୁଷ୍ଟଂ ବାତ ଦ୍ୱାରା ସେବିତ ହେଇକରି, ବାତନ ଜୁଷ୍ଟଂ ଭଗବାନ ଇତି ନିଜ ଭଗବତାଂ ଦର୍ଶୟିତୁମ, ଭଗବାନ ସିଏ ଭଗବାନ, ଭଗବାନ ତାଙ୍କର ଭଗବତା ରହିଛି, ଷଡ଼ଶ୍ୱର ଯେ ପୂର୍ଣ୍ଣ ସିଏ ଏଇଟାକୁ ଦର୍ଶାଯାଉଛି, ଭଗବାନ ହେଇକରି ମଧ୍ୟ ସେ ଆତ୍ମାରାମ, କିନ୍ତୁ ହେଇକରି ମଧ୍ୟ ସେ ତାଙ୍କର ମନ ହେଉଛି ଏଇ ଉପଭୋଗ କରିବେ ବୃନ୍ଦାବନ। ତେଣୁ କୁହାଯାଏ ବୃନ୍ଦାବନ ଆରାଧ୍ୟ ଭଗବାନ ବ୍ରଜସୁତନୟ ତଦ୍ଧାମ ବୃନ୍ଦାବନ, ଭଗବାନଙ୍କ ଧାମ ମଧ୍ୟ ସେଇଭଳି ଭାବରେ, ଭଗବାନ ଯେଉଁଭଳି ଭାବରେ ଆରାଧ୍ୟ ତାଙ୍କର ଧାମ ମଧ୍ୟ ସେଇଭଳି ଭାବରେ। ତେଣୁ ଚତୁର୍ଥ ଶ୍ଳୋକ କହିଲେ ସ ତତ୍ର ତତ୍ରୁଣ ପଲ୍ଲଭ ଶ୍ରିୟା ଖଳ ପ୍ରସୂନ ଉର୍ଭରେଣ ପାଦୟୋ ସ୍ପୃଶ ଶିକାନ୍ ବିକ୍ଷ ବନସ୍ପତି ମଦା ସ୍ମୟନ୍ ନିବାହ ଗଜମାଦିପୁରୁଷ। ଆଦିପୁରୁଷ ଭଗବାନ କୃଷ୍ଣ, ଆଦିକୃଷ୍ଣ ସ ତତ୍ର ତତ୍ର ଅରୁଣ ପଲ୍ଲଭ ଶ୍ରିୟା, ଭଗବାନ ଯାଉଛନ୍ତି ଆଗେ 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 ଗୁହାଲ ପଛେ ଆଗେ ଆଗେ ଗୁହା ପଛେ ପଛେ ଗୁହାଲ ଯେଉଁ ରହିଛି ଆଗେ ଆଗେ ଯାଉଛନ୍ତି ଗାଈମାନେ, ପଛରେ ଏମାନେ ସବୁ ଯାଉଛନ୍ତି ଗୋଟେ ପରେ ଗୋଟେ ପରେ ରାସ୍ତା ଅତିକ୍ରମ କରି କରିକି ଯାଉଛନ୍ତି, ଗୋଟେ ପରେ ଗୋଟେ ଆଗକୁ ଯାଉଛନ୍ତି ଭଗବାନ। ତାଙ୍କର ଯେଉଁ ବୃନ୍ଦାବନ ପୁଣ୍ୟମ ଅତୀବ ଚକ୍ରତୁ, ବୃନ୍ଦାବନ ଯେଉଁ ଚିହ୍ନ ସବୁ ରହିଯାଉଛି ବହୁତ ସୁନ୍ଦର ଶୋଭା ପାଉଛି ସେଇଟା। ତେଣୁ ଯେତେବେଳେ ଯାଉଛନ୍ତି ଯେଉଁ ପାଦଚଲା ରାସ୍ତା ରହିଛି ବଣ ଭିତରେ, ଆଉ କ'ଣ ମେନ୍ ରୋଡ଼ ହେବ କି ହାଇୱେ ହେବ କି, ପାଦଚଲା ରାସ୍ତା, ପାଦଚଲା ରାସ୍ତା ମାନେ ଏମାନେ ହଜାର ହଜାର ସଂଖ୍ୟାରେ ଯାଇଛନ୍ତି। ତେଣୁ ସେଇଭଳି ଭାବରେ ରାସ୍ତା ଥିବ, ତେଣୁ ଏଇ ଯେଉଁ ରାସ୍ତାରେ ଯାଉଛନ୍ତି ତତ୍ର ତତ୍ର ଅରୁଣ ପଲ୍ଲବ ଶ୍ରିୟା, ପଲ୍ଲବ ଯେଉଁ ରହିଛି ବୃକ୍ଷମାନଙ୍କରେ ଯେଉଁ ସବୁ ପତ୍ର ନୂତନ ପତ୍ର ସବୁ ଦେଉଛି ଅରୁଣ ଲାଲ ଲାଲ ପତ୍ର ସବୁ ହେଇଛି, ବହୁତ ସୌନ୍ଦର୍ଯ୍ୟ ରହିଛି ଶ୍ରିୟା। ଏବଂ ଖାଲି ପତ୍ର ରହିଛି ତା ନୁହଁ, ଫଳ ପ୍ରସୂନ ଉର୍ଭରେ ପାଦ ଦେଉ, ଫଳ ଆଉ ପୁଷ୍ପ ଭରି ହେଇକି ରହିଛି, କେଉଁଟା ପୁଷ୍ପ ବୃକ୍ଷ କେଉଁଟା ଫଳ ବୃକ୍ଷ କେଉଁଟା ଫଳ ପୁଷ୍ପ ଦୁଇଟା ଯାକ ହେଉଛି। ତେଣୁ ଏସବୁ ଉରୁଭରେଣ ଭର୍ତ୍ତି ହେଇକି ରହିଛି, ଭର୍ତ୍ତି ହେଇକି ରହିଛି ଫଳ ଫୁଲ, ଫଳ ଫୁଲ ଭର୍ତ୍ତି ହେଇକି ରହିଛି ଉରୁଭରେଣ, ଏତେ ଭାର ହେଇଯାଇଛି ସବୁ ବଡ଼ ବଡ଼ ବୃକ୍ଷ ସବୁ ରହିଥିବେ, କିନ୍ତୁ ସେ ନଈ ଯାଉଥିବେ, ନଈ ଯାଉଥିବେ ଭଗବାନ ପାଦ ପାଖକୁ ସ୍ପର୍ଶ କରୁଥିବେ, ଭଗବାନଙ୍କୁ ଡେଇଁକିରି ଆଣିବେ ନା ନଗି 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 ଧରିକିରି କାଢ଼ିବେ ଚଢ଼ିବେ ଫୁଲ ଫଳକୁ, ବୃନ୍ଦାବନ ବୃକ୍ଷମାନେ ସେମାନେ ସବୁ ଭଗବାନ ଭକ୍ତ, ସାଧାରଣ ବୃକ୍ଷ ନୁହଁ, ବୃନ୍ଦାବନର ସବୁକିଛି ଏମାନେ ସବୁ ଭଗବାନଙ୍କର ଭକ୍ତ। ତେଣୁ ସିଏ ନଈ ଯାଉଥିବେ, ସିଏ ବୃକ୍ଷ ମଧ୍ୟ ନଈ ଯାଉଥିବ, ଭଗବାନ ପାଦ ପଦ୍ମରେ ଆସି ସ୍ପର୍ଶ କରୁଥିବ, ମୁଣ୍ଡିଆ ମାରୁଥିବ ସେଇଟା, ଏବଂ ଭଗବାନ ସେ ତାର ଗ୍ରହଣ କରୁଥିବେ, ତାର ଯେଉଁ ପ୍ରଣାମକୁ ଗ୍ରହଣ କରିକି ତାର ଯେଉଁ ଫୁଲ ଫଳ ସବୁ ତୋଳୁଥିବେ, ତୋଳିକିରି ସିଏ ଆନନ୍ଦ ସହିତ ଶୁଣୁଥିବେ ବା ଖାଉଥିବେ ଫଳ ସବୁ କରିକିରି, ବଳରାମ କୃଷ୍ଣ ସାଙ୍ଗ ବାଳକମାନେ ସମସ୍ତେ ସମସ୍ତେ ଚାଲିଛନ୍ତି ଏଇଭଳି ଭାବରେ। ଫଳ ପ୍ରସନ୍ନ ଉର୍ଭରେ ପାଦ ଦେଉ, ଏ ବିରାଟ ବିରାଟ ବୃକ୍ଷ ରହିଥିବେ ବହୁତ ଉଚ୍ଚ, ଆମର କଦମ୍ବ ବୃକ୍ଷ, କଦମ୍ବ ବୃକ୍ଷ ଆମର ଫୁଲ ହାତ ପାଇବ ନାହିଁ, ନଗି ହେଲେ ଯାଇକି ଆମେ ତୋଳିବା, କିନ୍ତୁ ସେଇଭଳି ବୃକ୍ଷମାନେ ମଧ୍ୟ ଭଗବାନ ପାଦପୀଠ ନଈ ଯାଉଥିବେ, ଭଗବାନ ପାଦପୀଠ ନଈ ଯାଉଥିବେ ବୃନ୍ଦାବନ ବୃକ୍ଷ ଇଏ ସ୍ପୃଶନ୍ ଛିକାନ୍ ବୃକ୍ଷ ବନସ୍ପତି ମୁଦା, ଭଗବାନ ସେଟାକୁ ସ୍ପର୍ଶ କରିଦେଲେ ସ୍ପୃଶନ୍ ଛିକାନ୍ ବୃକ୍ଷ ବନସ୍ପତି ମୁଦା, ବନସ୍ପତି ମନର ପତି ଏଇ ଯେଉଁ ବୃକ୍ଷମାନେ, ତେଣୁ ଏମାନେ ବହୁତ ଆନନ୍ଦିତ ହେବେ, ଭଗବାନ ସ୍ପର୍ଶ କଲେ ତାଙ୍କୁ ଭଗବତ ଆନନ୍ଦ ସେ ଅନୁଭବ କଲେ, ଭଗବାନ ସଚିଦାନନ୍ଦ ଭଗବାନ ତାଙ୍କୁ ଛୁଇଁଦେଲେ କିଛି ଆନନ୍ଦ ତାଙ୍କର ନ ହେଇଥିବ। ଏବଂ ସ୍ମୟନ ଇବାହ ଅଗ୍ରଜ ମାଦି ପୁରୁଷ, ଏବଂ ଭଗବାନ ମଧ୍ୟ ଆନନ୍ଦିତ ହେଇକରି ସ୍ମୟନ ଭଗବାନ ସ୍ମିତ ହାସ୍ୟରେ ଇବ ଆହ କହୁଛନ୍ତି କ'ଣ ଅଗ୍ରଜମ ଆଦି ପୁରୁଷ, ଅଗ୍ରଜମ କହିଲେ ବଳରାମକୁ କହୁଛନ୍ତି, କୃଷ୍ଣ କହୁଛନ୍ତି ଆଦି ପୁରୁଷ ବୋଲି ତାଙ୍କୁ ସମ୍ବୋଧନ କରୁଛନ୍ତି, ଯଦିଓ କୃଷ୍ଣ ହେଉଛନ୍ତି ଆଦି ପୁରୁଷ କିନ୍ତୁ ସିଏ ବଳରାମକୁ ଆଦି ପୁରୁଷ ବୋଲି ସମ୍ବୋଧନ କରୁଛନ୍ତି ବଳରାମକୁ। ଭଗବାନଙ୍କର କ'ଣ ବିନୟତା, ଭଗବାନ ବିନୟତା, କୃଷ୍ଣ ବଳରାମ ଭଗବାନଙ୍କୁ ସବୁ ପ୍ରକାର ସେବା କରୁଛନ୍ତି, ସେଥିପାଇଁ ଭଗବାନଙ୍କୁ ବଳରାମର ଗୋଟେ ନାମ ଯେ ଅନନ୍ତ, କାରଣ ଶେଷ ବା ଶେଷ ମଧ୍ୟ ତାକୁ କୁହାଯାଏ, କାହିଁକି ନା ସେବାରେ ଶେଷତା ପ୍ରାପ୍ତ ହୋଇଛନ୍ତି, ଭଗବାନ ସବୁ ପ୍ରକାର ସେବା କରୁଛନ୍ତି ବଳରାମ, କିନ୍ତୁ ଭଗବାନ କୃଷ୍ଣ ତାଙ୍କୁ କହୁଛନ୍ତି ଆଦି ପୁରୁଷ, ଆପଣ ହେଉଛନ୍ତି ମୁଖ୍ୟ ମୂଳ ପୁରୁଷ। એ ભગવાન વિનાતા તેણુ એટી કહેલા સનાતન ગોસ્વામી તત્ર તત્ર જુઆડ સુ જાઉસંતી સ તત્ર તત્ર અર્ણ પ્રવસ્યા તત્ર તત્ર કહેલે સ્થાને સ્થાને સર્વત્ર સબુટે એઇભળી ભાવ રહ ગોટે જગા રહ ધાન તત્ર જુઆડ જાઉસંતી ભગવાન ગોચારણ તમે ગાડીમાં કણ તૃણચારણ કરુંતી તૃણચારણ કરી જાઉંસ તૃણચારણ કરી જાઉંસ ભગવાન તા પછે જાય આસ્તે આસ્તે જીવે સૌ વિભિન્ન સ્થાનકુ જીવે સૌ ચડીવે શિક્ષા રહ ઉપકાર એ પૌંડ લીળાકુ વર્ણના કરાયવ ના કહીલે ના કેટલી શ્લોક અચ્છા બાવન કેટલી શ્લોક અચ્છા કેટલી અચ્છા બાવનટી શ્લોક અચ્છા એસબુ લીળા સૌ વર્ણના કરાયવ એવું ધનકા સૌ મધ્ય હત્યા કરાયવ એક અધ્યાયરે એ સૌ વિભિન્ન દિનર કથા ગોટે ગોટે અધ્યાયરે સંક્ષેપ કહેગલા ନହେଲେ ଏତେ ଚାଲିବ ଦଶ ବର୍ଷ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ ଭଗବାନଙ୍କ ଲୀଳା ପ୍ରବଣ୍ଡ ଲୀଳା ତେଣୁ ଏଠି କୁହାଯାଉଛି ତତ୍ର ତତ୍ର ସ୍ଥାନେ ସ୍ଥାନ ସର୍ବତ୍ର ହେବ ସ୍ତ୍ରୀ କହିଲେ ସମ୍ପଦ ଭର ବନାନାଙ୍କ ପତିନ ବନସ୍ପତି ମହାବୃକ୍ଷ ଆଦି ମହାବୃକ୍ଷ କୁହାଯାଉଛି ବନସ୍ପତି କହିଲେ ମହାବୃକ୍ଷ ବହୁତ ଉଚ୍ଚା ଉଚ୍ଚା ବୃକ୍ଷ ଛୋଟିଆ ଛୋଟିଆ ବୃକ୍ଷ ନୁହଁ ପଡ଼ୁଛି ତାକୁ ତୋଳିଦେଲେ ନା ମହାବୃକ୍ଷ ବହୁତ ଉଚ୍ଚ ବନସ୍ପତି ବୋଲି କୁହାଯାଉଛି ବହୁତ ବଡ଼ ବଡ଼ ବୃକ୍ଷ ସେମାନେ ମଧ୍ୟ ଏଇଭଳି ଭାବରେ ତାଙ୍କ ପାଦ ପଦ୍ମକୁ ସ୍ପର୍ଶ କରୁଛନ୍ତି ନାଇଁକରି ଏବଂ ଭଗବାନ ତାଙ୍କ ହାତରେ ତାଙ୍କ ନଖରେ ସ୍ପର୍ଶ କରୁଛନ୍ତି ସେ ଫୁଲ ଆଣୁଛନ୍ତି ଫଳ ଆଣୁଛନ୍ତି ଏଇଭଳି ଭାବରେ ସବୁ ଉପଭୋଗ କରୁଛନ୍ତି କୃଷ୍ଣ ବଳରାମ ଓ ସାଙ୍ଗ ବାଳକମାନେ ତେଣୁ ଭଗବାନ ଏଇଭଳି ଭାବରେ କହୁଛନ୍ତି ଭଗବାନଙ୍କୁ ଦେଖ କି ଲୋକ ଜାଣିଛନ୍ତି ଭଗବାନଙ୍କୁ କେତେ ଲୋକ ଜାଣିଛନ୍ତି ଭଗବାନଙ୍କୁ ଦେଖନ୍ତୁ ଆମକୁ ସୌଭାଗ୍ୟ ମିଳିଛି ଭଗବାନ କ'ଣ କହୁଛନ୍ତି ଆମେ ଶୁଣୁଛେ ଭଗବାନ ସିଧାସଳଖ କହୁଛନ୍ତି ଭଗବାନ ଏବଂ ସେଇଠି ଯେ କହିଥିଲେ ଭଗବାନ ସେମାନଙ୍କୁ ଆନନ୍ଦ ଦେଉଥିଲେ ତା ନୁହଁ ବର୍ତ୍ତମାନ ମଧ୍ୟ ଆମେ ସେ କଥା ଶୁଣିକି ମଧ୍ୟ ଆନନ୍ଦିତ ହେଇପାରିବା ଭଗବାନ ଏଭଳି ବସ୍ତୁ ତେଣୁ ଭଗବାନଙ୍କର କଥା ଏଇ ଭାଗବତ ମାଧ୍ୟମରେ ଆମେ ଭଗବାନଙ୍କ ସଙ୍ଗଲାଭ କରୁଛେ ଯେମିତି ଆମେ ସେଇଠି ରହିଛେ ଯେମିତି ରହିଛନ୍ତି ବଳରାମ ରହିଛନ୍ତି ସାଙ୍ଗ ବାଳକମାନେ ରହିଛନ୍ତି ଭଗବାନ ଯାହା କହୁଛନ୍ତି ମେଘ ଗମ୍ଭୀରା ଗିରା ଭଗବାନ ମେଘ ଯେଉଁ ଗଡ଼ଗଡ଼ି ମାରିଲେ ଯେଉଁଭଳି ଭାବରେ ସ୍ୱର ଭଗବାନ ସ୍ୱର ହେଉଛି ସେଇଭଳି ଭାବରେ ମଧୁରୟା ଗିରା ବହୁତ ସୁନ୍ଦର ସ୍ୱର ଭଗବାନଙ୍କର ଏବଂ ସମସ୍ତେ ଶୁଣୁଛନ୍ତି ସାଙ୍ଗ ବାଳକମାନେ ଶୁଣୁଛନ୍ତି ହଜାର ହଜାର ରହିଛନ୍ତି କ'ଣ ଜଣେ ଦୁଇ ଜଣ ରହିଛନ୍ତି ଶୁଣିବେ ହଜାର ହଜାର ଭଗବାନଙ୍କୁ ସେଇଭଳି ଭାବେ କହୁଛନ୍ତି ମେଘ ଗମ୍ଭୀରା ଗିରା ଭଗବାନ କହୁଛନ୍ତି ତେଣୁ ଆମକୁ ମଧ୍ୟ ଶୁଣିବାକୁ ସୁଯୋଗ ମିଳିଲେ ଭଗବାନ କୃପା ପ୍ରଦାନ କରିଦେଲେ କ'ଣ ଭଗବାନ କହିଲେ ସେହି ସମୟ ପାଞ୍ଚ ହଜାର ପାଞ୍ଚଶହ ବର୍ଷ ତଳର ଘଟଣା ଆମକୁ ଆଜି ସୁଯୋଗ ମିଳିଲା ଭଗବାନ କଥା ଶ୍ରବଣ କରିବା ପାଇଁ ଏସବୁ ହେଉଛି ଦିବ୍ୟ ଜନ୍ମ କର୍ମ ତୁମେ ଦିବ୍ୟମ ଭଗବାନଙ୍କ କଥା ମାନେ ଆମର ଯେଉଁ ରହିଛନ୍ତି ଜଣେ ଅଛନ୍ତି ଇଏ ଆମର ଟୀକାକାର ରହିଛନ୍ତି ଶ୍ରୀଧର ସ୍ୱାମୀ ଯେଭଳି ଭାବରେ ସେଭଳି ଭାବରେ ଜଣେ ରହିଛନ୍ତି ହରିଶୁରୀ ହରିଶୁରୀ ନାସିକର ନାସିକର ଭକ୍ତ ସିଏ ହରିଶୁରୀ ଏତେ ସୁନ୍ଦର ଟୀକା ସବୁ ଦେଇଛନ୍ତି ସଂସ୍କୃତରେ ଯେଉଁମାନେ ସଂସ୍କୃତ ଜାଣିବେ ସେ ସବୁ ଅଳଙ୍କାର ସବୁ ରହିଛି ଅଳଙ୍କାର ସବୁ ବର୍ଣ୍ଣନା କରାଯାଇଛି ଭଗବାନ ଲୀଳାକୁ ବହୁତ ସୁନ୍ଦର ଭାବରେ ସବୁ ବର୍ଣ୍ଣନା କରିଛନ୍ତି ସେ ସମୟରେ ରାଧାମୋହନ ସ୍ୱାମୀ ମହାରାଜ କହୁଥିଲେ ତାଙ୍କର ଇଚ୍ଛା ହେଲା ଯେ ଭଗବାନ କ'ଣ ପାଇଁ ଲୀଳାଟି କଲେ ଭଗବାନ କ'ଣ ପାଇଁ ଚାଲିଲେ ଭଗବାନ କ'ଣ ପାଇଁ ହସିଲେ ଭଗବାନ କ'ଣ ପାଇଁ ଇଏ କଲେ ସବୁ ସେଇଟା କ'ଣ ତାଙ୍କ ମନୋଭାବଟା କ'ଣ ଜାଣିବା ପାଇଁ ତାଙ୍କର ଇଚ୍ଛା ହେଲା କିନ୍ତୁ ଆମେ କ'ଣ ଜାଣିପାରିବା ଭଗବାନଙ୍କ ମନ କଥା ଜାଣିପାରିବା ତେଣୁ ସେ ଏଇଭଳି ଭାବେ ଚିନ୍ତାକୁ ଶୋଇପଡ଼ିଥିଲେ ଶୋଇପଡ଼ିଥିଲେ ଯେତେବେଳେ ଭଗବାନ ତାଙ୍କୁ ସ୍ୱପ୍ନରେ କହିଲେ ମୁଁ କ'ଣ ପାଇଁ ଏସବୁ ଲୀଳା କରୁଛି ଏଇଟାକୁ ମୁଁ ତୁମକୁ ସ୍ମରଣ ମାନେ ଏସବୁ ତୁମକୁ ଜ୍ଞାନ ପ୍ରଦାନ କରିବି ଦଦାମି ବୁଦ୍ଧି ଯୋଗଂ ତମ ମୁଁ ତୁମକୁ ଜ୍ଞାନ ପ୍ରଦାନ କରି ତୁମେ ରଚନା କର ସଂସ୍କୃତ ସବୁ ଟୀକା ଦେଇଛନ୍ତି ଭକ୍ତି ରସାୟନୀ ଭକ୍ତି ରସାୟନୀ ବହୁତ ଶ୍ଳୋକ ବହୁତ ସୁନ୍ଦର ଭାବରେ ସବୁ ଅଳଙ୍କାର ଅଳଙ୍କାର ରହିଛି ସବୁ ତା ଦେହରେ ଭଗବାନ କାହିଁକି ଏ କ୍ରୀଡ଼ାଟି କଲେ, କ'ଣ ପାଇଁ କଲେ, ଭଗବାନ ମନର ଭାବନା କ'ଣ, ଏଇଟା ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଇଏ ହରିଶୂରୀ ଯେଉଁ ରାଧାମଚ ମାର୍ଗ କହୁଥିଲେ। ଏଇଭଳି ଭାବରେ ଯେତେବେଳେ ଭକ୍ତ ଚାହିଁବ ଭଗବାନ କ୍ରୀଡ଼ାରେ ପ୍ରବେଶ କରିବା ପାଇଁ, ଭଗବାନ ସେସବୁ ବ୍ୟବସ୍ଥା କରିବେ, ଭଗବାନ ସେସବୁ ବ୍ୟବସ୍ଥା କରିବେ। ତେଣୁ ଆଜି ଆମେ ଏଇ ଯେଉଁ ଲୀଳାକୁ ସ୍ମରଣ କରୁଛେ, ଶ୍ରବଣ କରୁଛେ, କୀର୍ତ୍ତନ କରୁଛେ, ଭଗବାନ ଯାହା କହିଲେ ଆମେ ଶୁଣୁଛେ, ଏ ଆମର ସୌଭାଗ୍ୟ। ଭଗବାନ କେତେଜଣ ଲୋକ ଜାଣିଛନ୍ତି, ଆମେ କେବଳ ଭଗବାନ ଜାଣିଛୁ ତା ନୁହେଁ, ଭଗବାନ କ'ଣ କହୁଛନ୍ତି, କ'ଣ ଲୀଳା କଲେ, କ'ଣ କଲେ, ସବୁ କଥା ଆମେ ଶୁଣୁଛେ ଭାଗବତ ମାଧ୍ୟମରେ, ଇଏ ଆମର ସୌଭାଗ୍ୟ। ତେଣୁ ଭଗବାନ ଉଚ ଭଗବାନ ନିଜେ କହୁଛନ୍ତି, ଏଇଟା ଆଉ କିଏ କହୁନାହାନ୍ତି, ଭଗବାନ ନିଜେ କହୁଛନ୍ତି। ତେଣୁ ଆମେ ଏଇ ଭାଗବତ ମାଧ୍ୟମରେ ଭଗବାନ କ'ଣ କହିଲେ ଶୁଣୁଛେ, କି ଭଗବାନଙ୍କ ଆମ ପ୍ରତି କୃପା। ତେଣୁ ଭଗବାନ ଅହୋ ଅମି ଦେବ ବରାବରାଚ୍ୟୁତ ପାଦାମ ଭୁଜନ୍ତି ସୁମନା ଫଳାରଣ ନମନ୍ତୁ ପାଦାୟ ଶିଖାଭିରାତ୍ମନ ତମୋ ପହତେଇ ତରୁ ଜନ୍ମ ଯତ୍କୃତ। ଆମେ ଏଇ ଶ୍ଳୋକ କହିବା ପାଇଁ ବହୁତ ପ୍ରିପେୟାର କରିକିରି, ବହୁତ ଆଚାର୍ଯ୍ୟମାନେ ଟୀକା ପଢ଼ିକିରି ସବୁ କରିକି ଆମେ କହୁଛେ, କିନ୍ତୁ ଭଗବାନ ଯେଉଁ କହିଲେ ସେ ଆଗରୁ ଟିପିକିରି ଆଣିନଥିଲେ, ଏଇଟା ମୁଁ କହିବି, ଏଇଟା କହିବି, ଭଗବାନ ଆମେ ଯେମିତି ମାନେ ଆମେ ତ କଥା କହୁଛୁ, ସବୁ ପଢ଼ାପଢ଼ି କରିକି ରେଡ଼ି ହେଇକରି ଆମେ କଥା କହୁଛେ, କିନ୍ତୁ ସାଧାରଣ ଭାବରେ ଯେଉଁ କଥା ସବୁ ହେଉଛନ୍ତି, ସେ ଯେଉଁ କଥା ହେଉଛନ୍ତି ତା ପାଇଁ କିଛି ତିଆରି କରି ଆସନ୍ତି, ଏହା କହିବି ସ୍ୱତଃ ତାଙ୍କ କଥା ସବୁ ବାହାରୁଛି। ସେହିଭଳି ଭାବରେ ଭଗବାନଙ୍କ ସ୍ୱତଃ ଏ କଥା ବାହାରୁଛି, ସଂସ୍କୃତ ଯେଉଁ କଥା ନେଉଛନ୍ତି ବା ବ୍ରଜ ଭାଷାରେ କହୁଛନ୍ତି, ଯାହା ବି ହେଉ ସଂସ୍କୃତ କହିଥାଇପାରନ୍ତି, ଯାହା ବି ହେଉ ଯେଉଁ ଭାଷାରେ ବି ହେଉ, ଏଇ ଯେଉଁ କହୁଛନ୍ତି ଏଇଟାକୁ ରଚନା କରିକିରି ଏଭଳି ଭାବରେ କରିବି, ଆଦି ସବୁ ପ୍ରକାର ଯେଉଁମାନେ ସଂସ୍କୃତ ଅଳଙ୍କାର ସବୁ ଜାଣନ୍ତି ସେ ସବୁ ଜାଣିବେ, ସାହିତ୍ୟ ଯେଉଁ ସାହିତ୍ୟରେ ଯେଉଁମାନେ ଅଛନ୍ତି ପ୍ରବୀଣ ସେମାନେ ସବୁ କହିବେ, କେତେ ସୁନ୍ଦର ଭାବରେ ଭାଷା ରହିଛି, ଏତେ କୌଣସି ତ୍ରୁଟି ନାହିଁ। ଏହି ଶ୍ଳୋକ ଯେଉଁ ରହିଛନ୍ତି, କବିତା ରଚନା କରାଯାଉଛି, ସଙ୍ଗୀତ ରଚନା କରାଯାଉଛି, ତା ଦେହରେ ସବୁ ବିଭିନ୍ନ ପ୍ରକାର ତ୍ରୁଟି ରହିଛି। ଥରେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଜଣେ ଥିଲେ, ବହୁତ ବିଦ୍ୱାନ ପଣ୍ଡିତ ଥିଲେ, କେଶବ କାଶ୍ମୀରୀ, କାଶ୍ମୀରର ସିଏ କେଶବ, କେଶବ କାଶ୍ମୀରୀ କେଶବ କାଶ୍ମୀର କଥା ଶୁଣିବା ପାଇଁ ହେଲେ ଆମକୁ ଶଙ୍ଖ ଶୁଣିବାକୁ ପଡ଼ିବ, ତାପରେ କେଶବ କାଶ୍ମୀର ଶ୍ରୀ ଶ୍ରୀ ଗୋବିନ୍ଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ଶ୍ରୀ ପରମାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ସିଂହଦେବ ଶ୍ରୀ ଶ୍ରୀ ସୀତାରାମ। ତେଣୁ କେଶବ କାଶ୍ମୀର ବହୁତ ବିଦ୍ୱାନ ପଣ୍ଡିତ, ତାଙ୍କୁ ରଚନା କରିବାକୁ ଚିନ୍ତା କରିକି ଏମିତି କରିବେ, କାଟିକିରି ଏଇଟା କରିବେ, ଏଇଟା କାଟିକି ସେଇଟା କରିବେ, ଏଇଟା କାଟିକି ସେଇଟା କରିବେ, ସେମିତି ନାହିଁ, ଯାହା କହିଲେ ବହୁତ ସୁନ୍ଦର କବିତା ହୋଇଯାଉଥିଲା ସଂସ୍କୃତରେ, ସଂସ୍କୃତରେ ଏମିତି ବିଦ୍ୱାନ ସରସ୍ୱତୀଙ୍କ କୃପା ପ୍ରାପ୍ତ ହୋଇଥିଲେ, ଏତେ ବିଦ୍ୱାନ ପଣ୍ଡିତ ଥିଲେ, ସେ କାଶ୍ମୀରରୁ ଆସୁଛନ୍ତି, ସବୁ ଯେତେ ବାଟରେ ଯେତେ ସବୁ ପଣ୍ଡିତ ଥିଲେ ସମସ୍ତେ ପରାସ୍ତ କରିକି ଆସୁଛନ୍ତି, ହଁ ସମସ୍ତେ ପରାସ୍ତ ହୋଇଯାଉଛନ୍ତି। ଏଇ ଯେଉଁ ରହିଛି ଜ୍ଞାନ ଚର୍ଚ୍ଚା, ଜ୍ଞାନ ଚର୍ଚ୍ଚା ପଣ୍ଡିତମାନେ ଏଇଭଳି ଭାବରେ ତାଙ୍କର ଇଏ କରନ୍ତି, କିଏ ବିଦ୍ୱାନ କିଏ ଶ୍ରେଷ୍ଠ ଏଇଭଳି ପ୍ରମାଣ କରିବା ପାଇଁ ସବୁ ଏଇଟା ଆଲୋଚନା ହୁଏ, ଚର୍ଚ୍ଚା ହୁଏ। ତେଣୁ ଏଇଭଳି ଭାବରେ କରି କରିକି ଆସୁଛନ୍ତି, ପହଞ୍ଚିଗଲେ ଆମର ଯେଉଁ ରହିଛି ନବଦ୍ୱୀପ ଧାମରେ ପହଞ୍ଚିବେ, ନବଦ୍ୱୀପରେ ଧାମରେ ଯେତେ ସବୁ ରହିଥିଲେ ବିଦ୍ୱାନ ପଣ୍ଡିତମାନଙ୍କ ସମସ୍ତଙ୍କ ଭାଣି ପଡ଼ିଗଲା, ଇଏ ଗୋଟେ ବିଦ୍ୱାନ ପଣ୍ଡିତ ଆସିଲେଣି, କେଶବ କାଶ୍ମୀରୀ କାଶ୍ମୀରରୁ ଆସିଲେଣି, ସମସ୍ତ ପଣ୍ଡିତମାନଙ୍କୁ ପରାଜିତ କରି କରିକି ଆସିଲେଣି, ଆମକୁ ପରାଜିତ ହୋଇଯିବା ଆଉ କ'ଣ କରିବ, ଏଇଭଳି ଭାବରେ ଭାଣି ପଡ଼ିଗଲା। ଯାହା ହେଉ ନିମାଇ ଛୋଟିଆ ପିଲା, ଛୋଟ ପିଲା ପଣ୍ଡିତ ସିଏ, ତାଙ୍କୁ ବ୍ୟାକରଣ ପଢ଼ାଉଛନ୍ତି ସିଏ, ନର ନର ନରା ଇତ୍ୟାଦି ଯେଉଁ ବ୍ୟାକରଣ ସବୁ ରହିଛି ଏଇଟା ପଢ଼ାଉଛନ୍ତି, ତେଣୁ ତାଙ୍କର ବହୁତ ଯେତେ ତାଙ୍କର ରହିଛନ୍ତି ସବୁ ଟୋଲ୍ ସବୁ ରହିଛି ସେଇ ସମୟରେ ନଦିଆ ନବଦ୍ୱୀପରେ ଯେତେ ସବୁ ଟୋଲ୍ ଥିଲା, ଏଇ ଚୈତନ୍ୟ ମହାପ୍ରଭୁ ନିମାଇ ପଣ୍ଡିତଙ୍କ ଟୋଲ୍ରେ ବହୁତ ବହୁତ ଶିଷ୍ୟ ଥିଲେ, ବହୁତ ଛାତ୍ର ଥିଲେ, ବହୁତ ପାଠ ପଢ଼ୁଥିଲେ ଆସିକରି। ତେଣୁ ସେଇଠି ଗୋଟେ ଦିନ କ'ଣ ହେଇଛି, ମହାନଦୀ ତ ଏଠି ଅଛି, ସେଠି ଗଙ୍ଗା ଅଛି, ଗଙ୍ଗା ତୀରରେ ସନ୍ଧ୍ୟାବେଳ ହୋଇଯାଇଛି, ସନ୍ଧ୍ୟାବେଳର କଥା ସେଠି ବସିକରି ଆଲୋଚନା କରୁଛନ୍ତି, ପାଠ ପଢ଼ୁଛନ୍ତି, ଏଇ ସମୟରେ ଆସି ପହଞ୍ଚିଗଲେ ପହଞ୍ଚିଗଲେ କେଶବ କାଶ୍ମୀର ଆସି ପହଞ୍ଚିଗଲେ କେଶବ କାଶ୍ମୀର ଚାହୁଁଥିଲେ କାହା ସହିତ ଇଏ କରିବେ, ତର୍କ କରିବେ, ପଣ୍ଡିତ କିଏ, ପଣ୍ଡିତ କିଏ, ପଣ୍ଡିତ କିଏ, ଏଭଳି ଭାବେ ଚିନ୍ତା କରୁଛନ୍ତି। ସେ ଜାଣିଥିଲେ ନିହାଁ ପଣ୍ଡିତ ଜଣେ ଅଛନ୍ତି, ବହୁତ ବିଦ୍ୱାନ ପଣ୍ଡିତ, ତାଙ୍କର ମଧ୍ୟ ସାରା ଭାରତବର୍ଷରେ ତାଙ୍କର ଖ୍ୟାତି ହୋଇଯାଇଥିଲା। କିନ୍ତୁ ଛୋଟ ପିଲା ବ୍ୟାକରଣ ପଢ଼ାଉଛନ୍ତି, ଇଏ କ'ଣ ମୋ ସହିତ ଆଲୋଚନା କରିବେ, ଚିନ୍ତା କରୁଥିଲେ। ଯାହା ବି ହଉ, ଭଗବାନ ବ୍ୟବସ୍ଥାରେ ସେଠି ଆଲୋଚନା ହୋଇଗଲା। ତାଙ୍କୁ ସେ ସମ୍ମାନ ପ୍ରଦର୍ଶନ କରିକି ସେ କହିଲେ, ଆପଣ ତ ବହୁତ ବିଦ୍ୱାନ ପଣ୍ଡିତ ଅଛନ୍ତି, ଇଏ ଯେଉଁ ଗଙ୍ଗା ନଦୀ ବହୁଛନ୍ତି ଏଠି, ଏ ଗଙ୍ଗା ନଦୀକୁ ମହାତ୍ମା ବିଷୟରେ ଗୋଟେ ସଙ୍ଗୀତ କୁହନ୍ତୁ, କିଛି କବିତା କୁହନ୍ତୁ। ହଁ, ଏଇଟା ଶୁଣିକିରି ବହୁତ ଆନନ୍ଦିତ ହୋଇଗଲେ। ସିଏ ବିଦ୍ୱାନ ପଣ୍ଡିତ, ସିଏ ପାଣ୍ଡିତ୍ୟକୁ ଦର୍ଶନ ପ୍ରଦର୍ଶନ କରିବେ, ଏତେ ତାଙ୍କର ପାଣ୍ଡିତ୍ୟ ରହିଛି। ସରସ୍ୱତୀ ଏବଂ କୃପା ପ୍ରାପ୍ତ ହୋଇଛନ୍ତି, ଗୋଟେ ଘଣ୍ଟାରେ 100ଟି ଶ୍ଳୋକ ଝଞ୍ଝାବାଦ ବୋଲି କହିଦେଇଗଲେ, ଝଞ୍ଝାବାଦ ବୋଲିକି ଏତେ ସ୍ପିଡ଼ରେ କହିଦେଇଗଲେ, ଗୋଟିଏ ଘଣ୍ଟାରେ 100ଟି ଶ୍ଳୋକ କହିଦେଇଗଲେ। ସେ ଭାବୁଛନ୍ତି ଏ ଛୋଟ ପିଲା, ଏଠି ସବୁ ସବୁ ଅଳଙ୍କାର ଅଳଙ୍କାର ସବୁ କେତେ କ'ଣ ରହିଛି, ଛୋଟ ପିଲା କ'ଣ ଜାଣିଛି, କ'ଣ ବୁଝିବ। ହଁ, ଏଇଭଳି ଭାବୁଛନ୍ତି। ତେଣୁ ମହାପ୍ରଭୁ କହିଲେ, ନିମାଇ ପଣ୍ଡିତ କହିଲେ, ଆପଣ କେତେ ସୁନ୍ଦର ବର୍ଣ୍ଣନା କଲେ, କେତେ ଶ୍ଳୋକ ସବୁ କହିଗଲେ, ଏଇଟା କେଉଁ ଶାସ୍ତ୍ର ନଥିଲା, ସାଙ୍ଗେ ସାଙ୍ଗେ ରଚନା କରି କହିଲେ, ଆସୁ କବି ସାଙ୍ଗେ ସାଙ୍ଗେ ରଚନା କରି କହିଲେ। ତେଣୁ ଗୋଟିଏ ଶ୍ଳୋକକୁ ମହାପ୍ରଭୁ କହିଲେ, ଏଇ ଗୋଟିଏ ଶ୍ଳୋକ ଆପଣ ମହତ୍ୱଙ୍ଗାୟା, ଏ ଗୋଟେ ଶ୍ଳୋକ ଅଛି ତା ଦେହରେ, ଏଇଟାକୁ ଆପଣ ଟିକେ ବ୍ୟାଖ୍ୟା କରନ୍ତୁ, ଆର କ'ଣ ଦୋଷ ଅଛି, ଗୁଣ ଅଛି ଟିକେ କୁହନ୍ତୁ। ନାହିଁ, ମୋ ଶ୍ଳୋକରେ ଦୋଷ, ତୁମେ କ'ଣ ଜାଣିଛ, ଏସବୁ ଅଳଙ୍କାର, ସେଟା ତ ଖାଲି ଗୁଣ ହିଁ ଗୁଣ, କୌଣସି ଦୋଷ ନାହିଁ। ତାପରେ ପ୍ରଥମେ ସେ ଆଶ୍ଚର୍ଯ୍ୟ ହୋଇଗଲେ, ସେ ଶ୍ଳୋକଟିକୁ ସେ ଉଦ୍ଧାର କରିଦେଲେ, ଯେ ମହାପ୍ରଭୁ ନିମାଇ ପଣ୍ଡିତ ଶ୍ଳୋକଟି କହିଦେଲେ। ହଁ, ଶ୍ଳୋକଟି ଯେତେବେଳେ କହିଦେଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ହଁ, କହିଲେ ଏ ଶ୍ଳୋକ ତ ଆଉ କେଉଁଠି ଶାସ୍ତ୍ରରେ ରହିଲି, ମୁଁ ଏବେ ତ ରଚନା କଲି, ଆଉ ମୁଁ ଘଣ୍ଟାଏ ଭିତରେ 100 ଶ୍ଳୋକ କହିଦେଇଗଲି, ଝଡ଼ ଝଞ୍ଝା ଭଳିଆ କହିଦେଇଗଲି, ସ୍ପିଡ଼ରେ କହିଦେଇଗଲି, ତୁମେ କେମିତି ମନେ ରଖିଲ। ତେଣୁ ପଣ୍ଡିତ କହିଲେ, ନିମାଇ ପଣ୍ଡିତ କହିଲେ, ଆପଣ ଯାହାଙ୍କର କୃପାରେ ଏତେ ସବୁ ବର୍ଣ୍ଣନା କଲେ, କବିତା ବର୍ଣ୍ଣନା କଲେ, ତାଙ୍କ କୃପାରେ କିଏ ମଧ୍ୟ ସ୍ମରଣ କରିପାରେ ସେଇଭଳି ଭାବରେ। ତାପରେ ଆଲୋଚନା ହେଲା, ଆଉ ଠିକ୍ ଅଛି, ତୁମେ କ'ଣ ଜାଣିଛ, ତୁମେ ଛୋଟ ପିଲା ବ୍ୟାକରଣ ପଢ଼ୁ, ତୁମେ କ'ଣ ଜାଣିଛ, ବହୁତ ଅଳଙ୍କାର ଅଳଙ୍କାର, ତଥାପି ମୁଁ ନ ପଢ଼ିଲେ ମଧ୍ୟ ମୁଁ ଶୁଣିଛି ଏଇଭଳି ଭାବରେ ନିମାଇ ପଣ୍ଡିତ କହିଲେ। ତେଣୁ ସେ କହିଲେ, କ'ଣ ଦୋଷ ଅଛି, କ'ଣ ଅଛି, କ'ଣ ଅଛି କହିଲେ ଦେଖିବା। ହଁ, ସବୁ ସେ ଆରମ୍ଭ କଲେ, ମହାପ୍ରଭୁ କହିଲେ ଆରମ୍ଭ କଥା ରହିଛି ସେସବୁ। ଏଇଭଳି ଭାବରେ ତାଙ୍କ ଦୋଷ ଦେଖେଇଦେଲେ, ଦୋଷ ଦେଖେଇଦେଲେ, ଦେଖିକିରି ଆଶ୍ଚର୍ଯ୍ୟ ହୋଇଗଲେ। ସାମାନ୍ୟ ଗୋଟେ ପିଲା ପାଖରେ ପରାଜିତ ହୋଇଗଲେ ସେ, ଏଇଭଳି ଭାବରେ ପିଲାମାନେ ସବୁ ହସିବା ପାଇଁ ଆରମ୍ଭ କଲେ। ମହାପ୍ରଭୁ କହିଲେ, ତୁମେ ହସ ନା, ଆମେ ପରେ କଥା ହେବା, ଆଲୋଚନା କରିବୁ, ଏବେ ଖାଲି ଗୋଟେ ଟିକେ ହେଲା କଥା, ପରେ କଥା ହେବା। ଯଦି ତାଙ୍କୁ ବିଦାୟ ଦେଲେ, ସମ୍ମାନ ସହିତ ବିଦାୟ ଦେଲେ, ସେ ଯାଇକି ଆସିକରି ଯେଉଁ ରହିଥିଲେ ରହିଥିଲେ ସେଠି ନବଦ୍ୱୀପରେ, ସେଠି ରାତିରେ ଭଗବାନ ସରସ୍ୱତୀଙ୍କର ସ୍ମରଣ କଲେ, ପୂଜା କଲେ, ସବୁ କଲେ, କିନ୍ତୁ ସବୁ ସରସ୍ୱତୀ ଆବିର୍ଭାବ ହେଲେଣି। ଶୋଇପଡ଼ିଲେ ସିଏ, ଶୋଇପଡ଼ିଲା ବେଳେ ସ୍ୱପ୍ନରେ ସରସ୍ୱତୀ ବି କହିଲେ, କହିଲେ ଆଜି ତୁମେ ଯାହାଠାରୁ ପରାଜିତ ହେଲ, ସିଏ ହେଉଛନ୍ତି ମୋର ସ୍ୱାମୀ, ତୁମେ ଯାଇ ତାଙ୍କ ପାଖରେ କ'ଣ ଶରଣ ନିଅ, ଶରଣ ନିଅ। ତେଣୁ ଏଇଭଳି ଭାବରେ ସକାଳୁ ଉଠୁ ଉଠିକିରି ସାଙ୍ଗେ ସାଙ୍ଗେ ସେ ଧୋଇଲେ, ଧାଇଁଲେ ମହାଚୈତନ୍ୟ ନିମାଇ ପଣ୍ଡିତଙ୍କ ପାଖକୁ। ସେଠି ଯାଇକରି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ମୋତେ କ୍ଷମା କରନ୍ତୁ, ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ କହିଲେ। ସେଇତ ବିଦ୍ୟାର ଫଳ ଜାଣିଅ ନିଶ୍ଚୟ, କୃଷ୍ଣ ପାଦ ପଦ୍ମେ ଯଦି ରତି ରତିମତି ରହେ। ଇଏ ହେଉଛି ବିଦ୍ୟାର ଫଳ, ବିଦ୍ୟାର ଫଳ ହେଉଛି ଭଗବାନଙ୍କୁ ଜାଣିବା, ଭଗବାନ ପାଦ ପଦ୍ମରେ ଶରଣ ନେବା, ଇଏ ହେଉଛି ବିଦ୍ୟା, ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନା ଭଗବତ ଗୀତାରେ ଭଗବାନ କହିଲେ। ଯେତେ ବିଦ୍ୟା ଅଛି, ତାଙ୍କ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା, ଯେଉଁ ବିଦ୍ୟା ମଧ୍ୟରେ ଆମେ ଭଗବାନ ଜାଣିପାରିବା, ସେ ହେଉଛି ଶ୍ରେଷ୍ଠ ବିଦ୍ୟା। ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି ଭଗବାନଙ୍କୁ କଥା କହୁଛନ୍ତି, ଆଗରୁ ଲେଖିକିରି ଆଣିଛନ୍ତି, ଭଗବତ ଗୀତା ଯେଉଁ କହିଲେ ଆଗରୁ ଲେଖିକିରି ଆଣିଥିଲେ କହିଲେ, ତା ନୁହଁ, ସାଙ୍ଗେ ସାଙ୍ଗେ ସେଇଠି ସବୁ ଯାହା କହିଲେ ଭଗବାନ, ଯାହା କହିବେ ବେଦ, ଭଗବାନ ପାଟିରୁ ଯାହା ବାହାରିଲା ମାନେ ସେଇଟା ବେଦ, ସବୁ ଦିବ୍ୟ, ସବୁ ଭଗବାନଙ୍କର ଏଇଭଳି ଭାବେ ବୁଝିବାକୁ ପଡ଼ିବ। ଆମେ ସାଧାରଣ ଭାବରେ ଚିନ୍ତା କରିଦେଉଛେ, ଏଭଳି ଆମର ସବୁ ଆମର ଦୋଷ ତ୍ରୁଟି ରହିଛି, ଆମେ ଜାଣିପାରିବା ନାହିଁ ଭଗବାନଙ୍କର ଭଗବତା କିଭଳି ରହିଛି। ତେଣୁ ଏହି ଶ୍ଳୋକରେ କହୁଛନ୍ତି ଅହୋ ଆମି ଦେବରାମରାତିକଂ ଅହୋ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି ଅହୋ ଆମି ଦେଖ ଇଏ ଯେଉଁ ରହିଛନ୍ତି ଏ ଯେଉଁ ବୃକ୍ଷମାନଙ୍କୁ ଦେଖିକି କହୁଛନ୍ତି ଆଙ୍ଗୁଠି ଦେଖିକି କହୁଛନ୍ତି ଆଉ ଆଙ୍ଗୁଠି ଦେଖିକି କହୁ ଅହୋ ଆମି ଦେବପରା ଅମରାର୍ଚିତ ଦେବବର ଆପଣ ହେଉଛନ୍ତି ଦେବତାମାନଙ୍କୁ ଯେ ଶ୍ରେଷ୍ଠ ବଳରାମ ଆଦି ପୁରୁଷ ବୋଲି କହିଲେ ନା ଦେବବର ଅମରାର୍ଚିତ ଅମରାର୍ଚିତ କହିଲେ ଅମରା କହିଲେ ଦେବତାମାନଙ୍କୁ ଅମରା ବୋଲି କୁହାଯାଏ ଦେବତାମାନଙ୍କ ନାମ ରହିଛି ଆମର ଯେଉଁ ରହିଛି ଅମରକୋଶରେ ତାଙ୍କ ନାମ ସବୁ ରହିଛି ଅମରା ନିର୍ଜରା ଦେବା ତ୍ରିଦଶା ବିବିଧା ସୁରା ତ୍ରିଦ୍ୱାଣ କ'ଣ ସବୁ ରହିଛି ଏସବୁ ସୁମନସ ଦିବୌକସ ଏସବୁ ଦେବତାମାନଙ୍କ ନାମ ସବୁ ରହିଛି ଅମରା ନିର୍ଜରା ଦେବା ତ୍ରିଦଶା ବିବିଧା ସୁରା ସୁପରବାଣ ସୁମନସ ଦିବ ଚିଦିବସ ଦିବୌକସ ଏମିତି ସବୁ ରହିଛି ଅମରକୋଶରେ ତାଙ୍କ ନାମ ଦେବତାମାନଙ୍କ ବିଭିନ୍ନ ନାମ ରହିଛି ତେଣୁ ଏଠି କହୁଛନ୍ତି ଅମରା ଦେବତାମାନଙ୍କର ଆପଣ ଅର୍ଚିତ ଅମରା ଅର୍ଚିତା ଦେବତାମାନେ ଆପଣ ପୂଜା କରୁଛନ୍ତି ଅମରା ଅର୍ଚିତା ପାଦାମ ଭୁଜନ୍ତେ ସୁମନ ଫଳାରଣମ ଆପଣଙ୍କର ପାଦ ପଦ୍ମରେ ଏ ଯେଉଁ ରହିଛନ୍ତି ଏ ଯେଉଁ ବୃକ୍ଷମାନେ ବନସ୍ପତି ଏମାନେ ପାଦମ ଭୁଜ ଆପଣଙ୍କ ପାଦ ପଦ୍ମରେ ତେ ସୁମନ ଫଳାରଣମ ସୁମନ କହିଲେ ପୁଷ୍ପ ପୁଷ୍ପ ଦେଉଛନ୍ତି ଫଳ ଦେଉଛନ୍ତି ହରଣମ ପୂଜା ବିଷୟ ପୂଜା ବିଷୟରେ ନିବେଦନ କରୁଛନ୍ତି ନିବେଦନ କରୁ ନମନ୍ତି ଉପାଦ ଶିଖା ବିରାତ୍ମନସ ସେ ନମସ୍ତେ ପ୍ରଣାମ କରୁଛନ୍ତି ପ୍ରଣାମ କରୁଛନ୍ତି ଯେ ଉଚ୍ଚ ସ୍ଥାନ ରହିଛନ୍ତି ଶିଖା ସବୁ ରହିଛି ତାଙ୍କ ଶିଖା ସବୁ ଉଚ୍ଚ ଶିଖା ଯେଉଁ ରହିଛି ପୁରା ଉଚ୍ଚ ସ୍ଥାନରେ ଯେଉଁଟା ରହିଛି ସେ ଶିଖା ବି ବିରାତ୍ମନସ ନମନ୍ତି ସିଏ ମଧ୍ୟ ପ୍ରଣାମ କରୁଛି ଭଗବାନଙ୍କୁ ଏତେ ଉଚ୍ଚ ସାକାର ରହିଛନ୍ତି ତେଣୁ ସେ ନହିଁ ପଡ଼ୁଛି ଭଗବାନ ପାଦ ପଦ୍ମରେ ନହିଁ ପଡ଼ୁଛି ଆମର ଗୋଟେ କଥା ରହିଛି ନମନ୍ତି ଫଳିନ ବୃକ୍ଷା ନମନ୍ତି ଗୁଣିନ ଜନା ଯେଉଁ ରହିଛି ଫଳ ଯେଉଁ ବୃକ୍ଷରେ ଫଳ ରହିଥିବ ସେ ନହିଁ ପଡ଼ିବ ଆଉ ଯେଉଁମାନେ ଗୁଣୀ ବ୍ୟକ୍ତି ସେମାନେ ମଧ୍ୟ ନହିଁ ଯାଆନ୍ତି କିନ୍ତୁ ଯେଉଁମାନେ ବିଧୁଆ ବୋଲି ଭାବିକିରି ବହୁତ ଗର୍ବ ଦେଖାନ୍ତି ସେମାନେ ନହନ୍ତି ନାହିଁ ସେମାନେ ହଁ ମୁଁ କେତେ ବିଦ୍ୱାନ କହିକିରି ଏଇଭଳି ଭାବେ ଭଗବଦ୍ଗୀତାରେ ଭଗବାନ କହିଲେ ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ କବି ଅସ୍ତିନି ଶୁନି ଚାହିଁବ ସୁପାଗିଚ ପଣ୍ଡିତା ସମଦର୍ଶିନ ଯେଉଁମାନେ ବିଦ୍ୟା ପ୍ରାପ୍ତ ହୋଇଛନ୍ତି ସେମାନେ ବିନୟ ହେବେ ବିଦ୍ୟା ବଧୁ ଜୀବନ ଭଗବତ ମହାପ୍ରଭୁ କହିଲେ ଶିକ୍ଷାଷ୍ଟକମରେ ବିଦ୍ୟା ବଧୁ ବିଦ୍ୟାକୁ ବଧୁ ସହିତ ତୁଳନା କରାଯାଇଛି ବଧୁ କହିଲେ ଯେ ନୂତନ ଭାବରେ ବଧୁ ଯେତେବେଳେ ଆସୁଛି ସେ ନଈ ନେଇକିରି ଆବର୍ଣ୍ଣ ପକେଇକି ଆଜିକାଲି ସେ ନାହିଁ ଆଗେ ଥିଲା ଶିଶୁ ବିଦ୍ୟା ବଧୁ ବଧୁ ସହିତ ତୁଳନା କରାଯାଉଛି ଜୀବନ କେବଳ ଭଗବାନ ନାମ ଉଚ୍ଚାରଣ କଲେ ଜଣେ ଏସବୁ ପ୍ରାପ୍ତ ହେବେ ସାତଟି ଫଳ ରହିଛି ଏ ସାତଟି ଜୁହା ନାମ ସଂକୀର୍ତ୍ତନ ରୂପକ ଯଜ୍ଞରେ ଏ ସାତଟି ଜୁହା ସାତଟି ଶିଖା ରହିଛି ବିଦ୍ୟା ତାଦେହରେ ଆସିବ ବିଦ୍ୟା ବିନୟ ସମ୍ପନ୍ନୀ ତେଣୁ ଏମାନେ ସବୁ ନମନ୍ତି ଉପାଦାୟ ଉପାଦାୟ କଲେ ସବୁ ସବୁ ଫଳ ଉପହାର ଧରିକିରି ପ୍ରଦାନ କରୁଛନ୍ତି ଶିଖା ବି ରାତ୍ମନସ ତାଙ୍କ ଶିଖା ଯେଉଁ ରହିଛି ବହୁତ ଉଚ୍ଚ ଶାଖା ରହିଛି ସେସବୁ ନାହିଁ ପଡ଼ୁଛନ୍ତି ଭଗବାନ ପାଦ ପଦ୍ମରେ ନାହିଁ ପଡ଼ୁଛନ୍ତି ଶିଖା ବି ଆତ୍ମନସ ତମ ଦେଇ ତାଙ୍କର ମନର ଧାରଣା କ'ଣ ନା ସେମାନେ ତମ ତମ ଗୁଣରେ ଜାତ ହୋଇଛନ୍ତି ତମ ଗୁଣ ରଜଗୁଣ ସତ୍ୱଗୁଣ ତିନୋଟି ଗୁଣ ରହିଛି ନା ତେଣୁ ତମ ଗୁଣ ଅଧଗଛନ୍ତି ତାମ ସା କହିଲେ ଭଗବତ ଗୀତାରେ ଚତୁର୍ଧ୍ୟରେ ଯେଉଁମାନେ ତମ ଗୁଣରେ ରହିବେ ସେମାନେ ଅଧଗଛନ୍ତି ଏଇ ବୃକ୍ଷଜନ ଇତ୍ୟାଦି ପ୍ରାପ୍ତ ହେବେ ଏଇଥିପାଇଁ ନଳକୂଅର ମଣିଗ୍ରୀବ ତାଙ୍କୁ କହିଦେଲେ ତୁମେ ଯାହ ସ୍ଥାବର ଜନି ପ୍ରାପ୍ତ ହେବ ଦେବତାମାନଙ୍କ ପୁତ୍ର ଥିଲେ ଏତେ ଉନ୍ନତ ସ୍ଥିତିରେ ଯେ ସତ୍ୱଗୁଣରେ ଥିଲେ କିନ୍ତୁ ଏଇଭଳି ଭାବରେ ଯେଉଁ ଲୀଳା କଲେ ସେଥିପାଇଁ ସେ ଏଇ ତମ ଗୁଣକୁ ଆସିଗଲେ ସ୍ଥାବର ଜନି ପ୍ରାପ୍ତ ହେଲେ ତମ ଗୁଣ ତମ ଯୋନି ରହିଛି ତମ ପହତେଇ ଏ ତମ ଗୁଣରୁ ମୁକ୍ତ ହେବା ପାଇଁ ତମ ପହତେଇ ତରୁ ଜନ୍ମ ଯତ୍କୃତମ ଯେଉଁଥିପାଇଁ ସେ ତରୁ ଜନ୍ମ ପ୍ରାପ୍ତ ହୋଇଥିଲେ ଆଜି ସେ ତମ ଗୁଣର ଦ୍ୱାରା ସେ ତରୁ ଜନ୍ମ ପ୍ରାପ୍ତ ହୋଇଛନ୍ତି ବା ବୃକ୍ଷ ଜନ୍ମ ପ୍ରାପ୍ତ ହୋଇଛନ୍ତି ଏଥିରୁ ଉଦ୍ଧାର ପାଇବା ପାଇଁ ସେ ଆପଣଙ୍କ ପାଦ ପଦ୍ମ ପ୍ରଣାମ କରୁଛନ୍ତି ପ୍ରଭୁ ଆଦି ପୁରୁଷ ଆପଣଙ୍କୁ ପ୍ରଣାମ କରୁଛନ୍ତି ଆପଣ ତାଙ୍କ ପ୍ରଣାମକୁ ଗ୍ରହଣ କରନ୍ତୁ କିନ୍ତୁ ପ୍ରକୃତିରେ ସେମାନେ ଭଗବାନ କୃଷ୍ଣଙ୍କୁ ପ୍ରଣାମ କରୁଛନ୍ତି ବଳରାମ ମଧ୍ୟ କରୁଛନ୍ତି କିନ୍ତୁ ମୁଖ୍ୟ ହେଲା କୃଷ୍ଣ ମୁଖ୍ୟ ହେଉଛନ୍ତି ଭଗବାନ କୃଷ୍ଣ ନା ଆଉ ଆମେ ଶୁଣିଲେ ନା ବଳରାମ କେମିତି ମୋହିତ ହେଇଯାଇଥିଲେ ଆ ପୂର୍ବରୁ, ଆଉ ବଳରାମ ଯଦି ମୁଖ୍ୟ ହେଇଯାଆନ୍ତେ ସେ ମୋହିତ ହେଇଯାଇଥାନ୍ତେ କୃଷ୍ଣଙ୍କ ଦ୍ୱାରା, ସେ କଥା ରହିଛି। ତେଣୁ ତରୁଜନ୍ମ ଚତୁର୍ତ୍ତମ, ତାଙ୍କର ମନର ଭାବ ହେଉଛି ଆମେ ତରୁଜନ୍ମ ପ୍ରାପ୍ତ ହେଲୁ ଆପଣଙ୍କୁ ପ୍ରଭୁ, ଆମେ ତ ଯାଇପାରିବୁନି ଆପଣଙ୍କ ସାଙ୍ଗରେ, ଆପଣ ଯାଉଛନ୍ତି ବିଭିନ୍ନ ସ୍ଥାନକୁ ଯାଉଛନ୍ତି, ଗୋଟେ ପୁରୀ ଗୋଟେ ପୁରୀ ଯାଉଛନ୍ତି, ଆଗେ ଆଗେ ଯାଉଛନ୍ତି ଭଗବାନ, ଗାଭୀମାନେ ଚେରି ଚେରିକା ଯାଉଛନ୍ତି, ଏବଂ ଏମାନେ ଖାଲି ତା ପଛକୁ ଯାଉଛନ୍ତି, ଆମ ଖେଳାଖେଳି ହେବ, ଏଇଟା ଆରମ୍ଭ ହେଲା ଜଷ୍ଟ, ଏଇଟା ଆରମ୍ଭ ହେଲା କଥା, ସବୁ ଖେଳାଖେଳି ସବୁ କେତେ ପ୍ରକାର ଖେଳ ସବୁ ରହିଛି ସବୁ ହେବ। ତେଣୁ ଏହିଭଳି ଭାବରେ ସେମାନେ ମଧ୍ୟ ତାଙ୍କର ଯେଉଁ ଉପହାର ଅଛି ଫଳ ଫୁଲ ସବୁ ରହିଛି ବୃନ୍ଦାବନର ସବୁ ଅର୍ପଣ କରୁଛନ୍ତି ଭଗବାନଙ୍କୁ, ଏବଂ ଭଗବାନ ମଧ୍ୟ ତୋଳୁଛନ୍ତି ସେଇଟାକୁ, ତୋଳିକିରି ସେଇଟା ଉପଭୋଗ କରୁଛନ୍ତି। ତରୁଜନ୍ମ ଯତ୍କୃତମ, ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଦେବ ଦେବ ବରେଇ କହିଲେ ଶ୍ରୀ ବ୍ରହ୍ମାଦେବୀ ଅମରେଶ ମୃତ୍ୟୁ ରହିତ ହି ଅପି ଅର୍ଚିତମ, ଅମରେଇ ଅମରେଇ କହିଲେ ମୃତ୍ୟୁ ରହିତ, ବ୍ରହ୍ମାଦି ଦେବତାମାନେ ତାଙ୍କର ମୃତ୍ୟୁ ନାହିଁ, ସେମାନେ ତାଙ୍କର ସରିଗଲେ ଜନ୍ମ ସରିଗଲା ପରେ ସେମାନେ ଭଗବତ ଧାମକୁ ଯିବେ। ତେଣୁ ଦେବ ବରେଇ କହିଲେ ବ୍ରହ୍ମାଦି ବି, ବ୍ରହ୍ମା ଶିବ ଆଦି ସେମାନେ ମଧ୍ୟ ଆସୁଛନ୍ତି ଭଗବାନଙ୍କର ପୂଜା କରୁଛନ୍ତି, ବହୁତ ପ୍ରକାର ଲୀଳା ରହିଛି ବୃନ୍ଦାବନରେ, ସେମାନେ ଆସି ଗଡ଼ୁଥିବେ, ସେ ଯେଉଁ ଗୋକୁଳରେ ରହିଛନ୍ତି ବା ବୃନ୍ଦାବନକୁ ଆସିଲେ ସେଇଠି ଗଡ଼ୁଥିବେ, ଯେତେବେଳେ ଭଗବାନଙ୍କର ସାଙ୍ଗ ବାଳକମାନେ ବର୍ଷା ଚାରଣ କରିକି ଆସୁଥିବେ, ଗାଭୀ ଚାରଣ କରି ଆସୁଥିବେ, ସେ କହିବେ ତାଙ୍କର ଘରେ କହିବେ, ମା ଆଜି ମୁଁ ଦେଖିଲି ଗୋଟେ ଚାରିମୁଣ୍ଡିଆ ବ୍ୟକ୍ତି ଜଣେ ଗଡ଼ୁଥିଲା, ଆଜି ଦେଖିଲି ଗୋଟେ ପାଞ୍ଚମୁଣ୍ଡିଆ ବ୍ୟକ୍ତି ଜଣେ ସେ ଗଡ଼ୁଥିଲା ସେଇଠି, ପାଞ୍ଚମୁଣ୍ଡିଆ ହେଉଛି ଶିବ, ଚାରିମୁଣ୍ଡିଆ ହେଉଛି ବ୍ରହ୍ମା, ଏମାନେ ସବୁ ସେଇ ଧୂଳିରେ ଗଡ଼ୁଛନ୍ତି ଭଗବାନଙ୍କ କୃପା ପ୍ରାପ୍ତ ହେବା ପାଇଁ, କୃତ୍ୟକୃତ ହେଇଯାଉଛନ୍ତି ଭଗବାନ ପାଦ ପଦ୍ମ ସେଠି ରହିଛି, ଭଗବାନ ପାଦ ପଦ୍ମ ରହିଛି ସେ ଧୂଳିରେ ଗଡ଼ୁଥିଲେ, ଯେମିତି ଅକ୍ରୁର ଅକ୍ରୁଣ କଥା ଆସିବ, ଅକ୍ରୁ ଛତିଶ ଅଧ୍ୟାୟରେ ବର୍ଣ୍ଣନା କରି ଛତିଶ ହେଇଛି ଛତିଶ ତିନିଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତିନି ଚାରିଟି ଅଧ୍ୟାୟରେ ଅକ୍ରୁର ଆସିକରି ବୃନ୍ଦାବନ ଯେଉଁ ରଥରୁ ଡେଇଁ ପଡ଼ିଲେ, ଡେଇଁ ଭଗବାନ ପାଦ ପଦ୍ମ ଯେତେ ଦେଖିଦେଲେ ସେ ଚିହ୍ନ ସବୁ ଦେଖିଦେଲେ, ଡେଇଁ ପଡ଼ିକି କାନ୍ଦିବାକୁ ଲାଗିଲେ, ଗଡ଼ିଗଲେ ଗଡ଼ିଗଲେ ସେଇଠି, ଆମେ ଦେଖୁଛେ ବର୍ତ୍ତମାନ କେତେ ଜଣ ଅଛନ୍ତି ମନ୍ଦିରକୁ ଗଲେ ଗଡ଼ି ପଡ଼ିବେ, ଗଡ଼ିଯିବେ ମନ୍ଦିରରେ, ମନ୍ଦିରରେ ଗଡ଼ିଯିବେ, ଏବେ ପାହାଚ ବାଇଶ ପାହାଚ ମଧ୍ୟ ଲୋକମାନେ ଗଡ଼ୁଛନ୍ତି ମନ୍ଦିରରେ, ମଧ୍ୟ ଜଗନ୍ନାଥ ମନ୍ଦିରରେ ମଧ୍ୟ ଲୋକମାନେ ଗଡ଼ି ଯାଉଛନ୍ତି, ସିଏ ଯେଉଁ ରହିଛି ସେଠି କ'ଣ ପାଇଁ ଗଡ଼ୁଥିବେ, କିନ୍ତୁ ଏଠି ଡାଇରେକ୍ଟ ଭଗବାନଙ୍କର ପାଦ ସେ ରହିଛି, ଚିହ୍ନ ସବୁ ରହିଛି, ଦେବତାମାନେ ସବୁ ଉଦ୍ଧବ ଉଦ୍ଧବ କୁହାଗଲା, ଉଦ୍ଧବ ଆସିଲା ବେଳେ ଗଡ଼ିନଥିଲେ, ଗଲାବେଳକୁ ଗଡ଼ିଲେ ବାଲିରେ, ସେ ଯେଉଁ ବାଲି ରହିଛି ସେ ବାଲି କେତେ ମହାନ, ଭଗବାନ ପାଦ ପଦ୍ମର ରେଣୁ ରହିଛି, ଏବଂ ଯମୁନା ମାଧ୍ୟମରେ ଯମୁନା ଯେଉଁ ରହିଛନ୍ତି ସେ ବାଲି ଯମୁନା ଦ୍ୱାରା ଚାରିଆଡ଼େ ସାରା ଭାରତ ଯମୁନା ନଦୀ ମାଧ୍ୟମରେ ଚାରିଆଡ଼େ ବିସ୍ତାର ହେଉଛି ସେ ବାଲି, ଭଗବାନ ପାଦ ପଦ୍ମ ବାଲି ଯମୁନା ସେଥିପାଇଁ ମହାନ, ଏଇଭଳି ଭାବରେ ମହାନଦୀ ମଧ୍ୟ ଗଙ୍ଗା ମଧ୍ୟ, ଗଙ୍ଗା ଭଗବାନ ତାଙ୍କର ସେ ଜଳରେ ସ୍ନାନ କଲେ, କେତେ କ'ଣ ରହିଲେ ଭଗବାନଙ୍କର ପାଦ ରେଣୁକୁ ସେ ସ୍ପର୍ଶ କରିଛନ୍ତି ଧାରଣ କରିଛନ୍ତି, ଏବଂ ଯୁଆଡ଼େ ମହାନଦୀ ଯେଉଁ ମହାନଦୀ ହେଉ ଗଙ୍ଗା ହେଉ ଯମୁନା ହେଉ ଯୁଆଡ଼େ ତିଲକୁ ପବିତ୍ର କରିଦେଉଛନ୍ତି ସିଏ, ଭଗବାନ ପାଦ ପଦ୍ମରେ ଆସିଛନ୍ତି, ପୁଣି ଭଗବାନଙ୍କ ସବୁ ଲୀଳା ସବୁ ରହିଛି ସେଠି, ସେ ବାଲି ମଧ୍ୟ ଯମୁନାରେ ମିଶୁଛି, ଏହିଭଳି ଭାବରେ ଚାରି ଯେତେ ଯମୁନା ଆଉ ଗଙ୍ଗା ଇତ୍ୟାଦି ସବୁ ରହିଛନ୍ତି ଚାରିଆଡ଼େ ସେ ଭଗବାନଙ୍କର ଲୀଳାକୁ ପ୍ରକାଶ କରୁଛନ୍ତି, ଏହିଭଳି ଭାବରେ କଥା ରହିଛି। ତେଣୁ ଆମେ ଏଇଠି କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌରଭକ୍ତ କି, ଗୌରମାନନ୍ଦେ।